ନମସ୍କାର, ମୁଁ 39 ୱାର୍ଡର କଲ୍ୟାଣ କୃଷ୍ଣନଗର ମଞ୍ଜୁ ପ୍ରଧାନ କହିହେଉଛି। ଆମର ଏଇଠି ସବୁକିଛି ସୁବିଧା ଅଛି, କିନ୍ତୁ ଆମର ଯେହେତୁ ପାଣିଟା ଯୋଉ ଆସୁଛି 2 ଟାଇମ୍ ଭିତରୁ ସେ ଟିକେ ବହୁତ କମ ଆସୁଛି, ଆଉ ଖରା ସମୟରେ ବହୁତ ଗୋଟେ ଓଡ଼ିଆ ଆସିଲା ଗୋଟେ ଓଡ଼ିଆ ଆସୁନି। ତ ଯଦି ସେଇଟା ଆଖି ନଜର ରଖି ଆମ କିଛି ସୁବିଧା କରାଯିବେ ମୁଁ ଚିରପ୍ରତ ହେବି। ଧନ୍ୟବାଦ।